ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମେ ଦୀର୍ଘ ବର୍ଷ ବଞ୍ଚିବା ଆଉ ତାହାଙ୍କ ଉପହାରକୁ ଅନୁଭବ କରିପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଘା ବିଷୟରେ। ପ୍ରଥମରେ ଆମ୍ଭେମାନେ ଦେଖିବା ଜୀବରେ ଘା ହେଲେ କ'ଣ କରାଯିବ। ପ୍ରିୟ ଶ୍ରୋତା, ଏହି ସ୍ୱାସ୍ଥ୍ୟ ଆଲୋଚନାକୁ ବା ଆଲୋଚନାରୁ ଆପଣମାନଙ୍କୁ କିଛି ଉପକାର ହେଉଛି, ଏହା ଏକ ଆନନ୍ଦୀୟ କଥା। ତାହେଲେ ଚାଲନ୍ତୁ ଏହି ବିଷୟରେ ଜାଣିନେବା। ତେଜପତ୍ରକୁ ପାଣିରେ ଫୁଟେଇ ସେହି ପାଣିକୁ କୁଲୁକୁଞ୍ଚା କରିବ, ମୁଥାମୂଲକୁ ଟୋପା ଛଡ଼ାଇ କୁଚ୍ କୁଚ୍ କରି କାଟି ଘୁଆ ଘିଅରେ ଫୁଟାଇ ଜୀବରେ ମାରିବ। ଏହିପରି ଦିନରେ ଦୁଇ ବା ତିନି ଥର ଲଗାଇଲେ ଜୀବର ଘା ଧୂର ହୋଇଥାଏ। ପିଲାଙ୍କର ଜୀବରେ ଘିମିରି ପରି ଘା ହେଲେ କର୍ପୂର ପାଣିରେ ପାଟିକୁ ଓ ଜୀବକୁ ଭଲ ଭାବରେ ଧୋଇଦେବ। ଘୁଆ ଘିଅରେ ଦୁଇ ଗୋଟି ଗୋବର ପୋକକୁ ଫୁଟାଇ ଛାଣି ସେଇ ଘିଅକୁ ଦିନରେ ଦୁଇ ଥର ଖାଇବ। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ ଦୁଣ୍ଡ ଘା ହେବ ନାହିଁ ବା ତୁଣ୍ଡ ଘା ହେବ ନାହିଁ। ଦ୍ୱିତୀୟଟା ଚର୍ମ ରୋଗ। ନିମ୍ବୁକୁ ପଞ୍ଚାଙ୍ଗ ଚେର ଛେଲି ପତ୍ର ଫୁଲ ଓ ଫଳ ସମ ଭଲ ଗୁଣ୍ଡ କରି ଦିନକୁ ଦୁଇ ଥର କରି ପନ୍ଦର ଦିନ ସେବନ କରିଲେ ଚର୍ମ ରୋଗ ଉପଶମ ମିଳିଥାଏ। କାର୍ତ୍ତିକ ମାସରେ କଞ୍ଚା କଦଳୀ ସହିତ ଗୁଡ଼ ମିଶାଇ ଖାଇଲେ ଏହାକୁ ସାତ ଦିନ ଖାଇବାକୁ ହେବ। ଏହା କରିଲେ ଏକ ବର୍ଷ ପର୍ଯ୍ୟନ୍ତ ଚର୍ମ ରୋଗ ଦେଖା ହେବ ନାହିଁ। ଚର୍ମ ଉକୁଣି ପୋକଗୁଙ୍କା ପତ୍ରକୁ ବାଟି ଦେହରେ ଲଗାଇବ। ଔର ଲାଲକୁ ଦେହରେ ଲଗାଇବ। ରାତିରେ ଛୁଆ ଲଗାଇ ଶୋଇବ। ଚର୍ମ ରୋଗ ଶିମୁଲି ଗଛର ଚେରକୁ ପାଣିରେ ବାଟି କମ୍ ଚାରଶ ମିଶାଇ ସେବନ କରିଲେ କୁଷ୍ଠକଣ୍ଠ ଆଦି ବିଭିନ୍ନ ଚର୍ମ ରୋଗ ଆରୋଗ୍ୟ ହୋଇଥାଏ। ଚମଦଲା ଗଇସ ପତ୍ର ରସ ସହିତ ଲୁଣ ମିଶାଇ ଚମଦଲାରେ ଲଗାଇବ। ସମ ପରିମାଣରେ ବଟା ହଳଦୀ ଗୁଡ଼ ମିଶାଇ ପନ୍ଦର ଦିନ ସେବନ କରିବ। ଚମ୍ପେଇ ନେଉଲ ବିଷ ପାଇଁ ଗଇସ ପତ୍ର ରସକୁ ସେବନ କରିବ ଓ କ୍ଷତରେ ଲଗାଇବ, ଯେପରିକି ଚମ୍ପେଇ ନେଉଲ ବିଷରୁ ରକ୍ଷା ପାଇପାରିବ। ଘା ଶୁଖିବା ପାଇଁ କଲରା ପତ୍ର ଓ ହଳଦୀ ପତ୍ର ବାଟି ଲେପ କରିବ ଆଉ ତା ଉପରେ ଲଗାଇଦେବ। ନିମ୍ବ ପତ୍ର ଓ ରାଶି ବାଟି ମହୁ ଓ ଘିଅ ମିଶାଇ ସେହି ଘା ଉପରେ ଲେପ ଦେବ। ଅଶ୍ୱଦ ଛେଳିରୁ ଚୂର୍ଣ୍ଣ କରି ଘାରେ ପକାଇଲେ ଘା ଶୁଖି ଯାଇଥାଏ। ଘାର ପୋକ ରସୁଣକୁ ସେଚି ତାର ରସ ବାହାର କରି ବାରମ୍ବାର ଘାରେ ଲଗାଇବ। ମାଂସ ଖଣ୍ଡକୁ କିଛି ସମୟ ଘା ଉପରେ ରଖିଦେଲେ ସେହି ମାଂସ ଖଣ୍ଡରେ ପୋକ ଲାଗି ଉଠି ଆସିବେ। ନିମ୍ବୁ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଘାକୁ ଧୋଇବ। ଶ୍ୱେତ ପରୁଣୀ ପତ୍ରକୁ ବାଟି ଘାରେ ଲଗାଇଲେ ସମସ୍ତ ପ୍ରକାର ଘା ଭଲ ହୁଏ। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ ଜାଣିପାରିଲୁ କି ଘା ହେଲେ କେଉଁ ପ୍ରକାର ଯତ୍ନ ନେଲେ ଏଇ ଘା ଗୁଡ଼ାକ ଭଲ ହୋଇଥାଏ। ଯଦି ଏଇ ଯେଉଁ ଟିଫନ ଗୁଡ଼ାକ ଆପଣମାନଙ୍କୁ କିଛି ସାହାଯ୍ୟ ହେଉଛି, ଏହା ବହୁତ ଖୁସିର କଥା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।
ଯୀଶୁ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ
ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ ତାହାଙ୍କ ଶାନ୍ତି ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କୁ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୀଶୁଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ, ଯେପରି ଗୀତ ସଂହିତା 3:8 କୁହେ, ପରିତ୍ରାଣ ଈଶ୍ୱରଙ୍କର, ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର। ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ ବୋଲି ଗୀତ ସଂହିତା 3:8 କୁହେ। ଯେପରି ଜୁନସ୍ ମାଛ ଗର୍ଭରେ ରହି ପ୍ରାର୍ଥନା କଲେ, ଜୁନସ 9:10, ଯେଉଁମାନେ ମିଥ୍ୟା ଆଶାର ବସ୍ତୁ ମାନନ୍ତି ସେମାନେ ନିଜ ଦାୟିତ୍ୱକୁ ପରିତ୍ୟାଗ କରନ୍ତି। ମାତ୍ର ମୁଁ ଧନ୍ୟବାଦ ସହିତ ତୁମ ଉଦ୍ଦେଶ୍ୟରେ ବଳିଦାନ କରିବି, ମୁଁ ଯାହା ମାନତ କରିଅଛି ତାହା ପରିଶୋଧ କରିବି, ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ ବୋଲି ଜୁନସ କୁହେ। ପ୍ରିୟସତା, ଯୀଶୁ ହେଉଛନ୍ତି ଆମ ଯାଜକ। ଏହିପରି Hebrews 2:14-18 କୁହେ, ଅତ ଏବେ ସନ୍ତାନମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରକୁ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି, ପୁଣି ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ ସେମାନଙ୍କୁ ସେ ଉଦ୍ଧାର କରନ୍ତି। କାରଣ ପ୍ରକୃତ ସେ ତ ଦୂତମାନଙ୍କ ତତ୍ତ୍ୱନ ନେଇ ଅବ୍ରାହ୍ମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନିଅନ୍ତି। ଅତ ଏବେ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଚିତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କୁ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ସେହି ଆମ ଯୀଶୁ ପ୍ରଭୁ। ଖ୍ରୀଷ୍ଟ ଏହି ପୃଥିବୀରେ ଜନ୍ମ ନେଲେ ଆମ ପାଇଁ, ପ୍ରିୟ ଶ୍ରୋତା, ଯେପରି Luke 2:10-11 ପ୍ରକାଶ କରେ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କ ଅତ୍ୟ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଖ୍ରୀଷ୍ଟ ମାନବ ରୂପେ ଜନ୍ମ ନେଇଛନ୍ତି, ପ୍ରିୟ ଶ୍ରୋତା, ଯେପରି ମାନବ ତାହାଙ୍କ ସେବା ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୋଇପାରିବ। ଯେପରିକି Acts 3:15 ଏହି ସେବା କାର୍ଯ୍ୟ ବିଷୟରେ ସଦାପ୍ରଭୁ ପରମେଶ୍ୱର କହିଲେ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରାଭାବ ଜନ୍ମାଇବା, ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କୁ ବା ତାହାଙ୍କ ଗୋଇଠିକି ଆଘାତ କରିବ। ଆଜ୍ଞାବହକାରୀ ହେଲେ, ପ୍ରିୟ ଶ୍ରୋତା, ଏହି ଆଜ୍ଞାକୁ ସଦାପ୍ରଭୁ ପରମେଶ୍ୱର ଯାହା କରିଥିଲେ ସେହି ଆଜ୍ଞାକୁ ଆମ ପରମେଶ୍ୱର ଯୀଶୁଖ୍ରୀଷ୍ଟ ଆଜ୍ଞାବହ ହେଲେ। ଯେପରି Hebrews 5:8-9 ସାଧୁ ପାଉଲ କହନ୍ତି, ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନ ପରିତ୍ରାଣର କାରଣ ସ୍ୱରୂପ ହେଲେ। ପ୍ରିୟ ଶ୍ରୋତା, ସେ ପରିତ୍ରାଣର ସ୍ୱରୂପ ହେଲେ, ଯେପରି Hebrews 2:17-18 କୁହେ, ଅତ ଏବେ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ତୃଦୂତ ହେବା ତାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଚିତ କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରୁଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ବୋଲି ଆଉ ଥରେ ସାଧୁ ପାଉଲ କହନ୍ତି। ତାହା ହିଁ ନୁହଁ, ଏଭ୍ରି 4:15 କହନ୍ତି, କାରଣ ସେ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ। ଆମମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। ଏଭ୍ରି 5:1-7-9 କୁହେ, କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳିଶ୍ୱର ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନିହିତ ହୋଇ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି। ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ। ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆବର୍ତ୍ତନାଦ ଓ ଅସ୍ତ୍ର ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ଦେଲେ ହେଁ। ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନପରିତ୍ରାଣର କାରଣ ସ୍ୱରୂପ ହେଲେ। ପ୍ରିୟସୋତା, ସେ ଆମେ 4 ଘଟିଲା ଏହି ସମୟରେ, ଯିଏକି ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ସେବା କାର୍ଯ୍ୟ କଲେ, ସେ ଆମମାନଙ୍କ ପାଇଁ ଯାଜକ ହେଲେ, ଯେପରି ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିବ। ଯେପରିକି ଏଭ୍ରି 10:11-14 ପାଉ, ଆହୁରି ମଧ୍ୟ ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କାର୍ଯ୍ୟ କରିବା ପାଇଁ ଥରକୁ ଥର ସେହି ଏକ ପ୍ରକାର ବଲି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାନ୍ତି। ଏହିସବୁ କେବେ ପାପ ହରଣ କରିପାରେ ନାହିଁ, ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଲି ଉତ୍ସର୍ଗ କଲା, ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ। ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାପ ପିଠ କରାଇ ନଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଥିଲେ, କାରଣ କେବଳ ଏକ ବଲିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ଖ୍ରୀଷ୍ଟ ଆପଣା ପିତାଙ୍କ ସହ ଆନନ୍ଦ ନେଇଥିଲେ, ଯାହା ଆମେ ଗୀତ ସଂହିତା 10:1-4 ପାଉ କି ସଦାପ୍ରଭୁ ମୋ ପ୍ରଭୁଙ୍କ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପିଠି ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବାସ ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟାତ କରିବେ ନାହିଁ। ମଲ୍ଖି ଚଡ଼କଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟେ। ପ୍ରିୟସୋତା, ଯେପରି ପବିତ୍ର ଆତ୍ମା ପ୍ରଦାନ କରାଯିବ, ତାହା ପାଇଁ ମଧ୍ୟ ଯୀଶୁ ପ୍ରଭୁ ଆମମାନଙ୍କ ପାଇଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରିଥିଲେ। ଏହିପରିକି John 16:17 କହେ, ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, ଅଳ୍ପମାତ୍ର ସମୟ ରହିଲା, ତୁମେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଛି। ଏହି ଯେଉଁ କଥା ସେ ଆମମାନଙ୍କୁ କହୁଛନ୍ତି ଏହା କ'ଣ? ପ୍ରିୟସୋତା, ଖ୍ରୀଷ୍ଟ ଯେପରି ଆପଣ ମଧ୍ୟସ୍ଥ ଆରମ୍ଭ କରିବେ, ସେଥିପାଇଁ ସେ କହିଲେ, ମୁଁ ସ୍ୱର୍ଗରାଜ ଯାଉଅଛି। ଯେପରି Romans 8:34 କୁହେ, କିଏ ଦଶଣ୍ଡାଙ୍ଗିଆ ହେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁ ଭୋଗ କଲେ, ବରଂ ସେ ଉଦ୍ବୋଧିତ ହେଲେ। ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ଯେପରି ସେ ଆପଣା ଲୋକଙ୍କ ନିମନ୍ତେ ଗୃହ ପ୍ରସ୍ତୁତ କରିପାରିବେ, ଏଥି ନିମନ୍ତେ ସେ ସ୍ୱର୍ଗରାଜ୍ୟ ଗଲେ। ଯେପରି John 14:2-3 କୁହେ, ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିନଥାନ୍ତି। ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି, ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି। ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ ସେଥି ନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ଏକ ଈଶ୍ୱର, ଏକ ମଧ୍ୟସ୍ଥ, ସେହି ଈଶ୍ୱର ଯେ ବର୍ତ୍ତମାନ ସ୍ୱର୍ଗ ରାଜ୍ୟରେ ଅଛନ୍ତି, ସେ ହେଉଛନ୍ତି ଏକ ଈଶ୍ୱର, ଏକ ମଧ୍ୟସ୍ଥ। ଏହିପରି ପ୍ରଥମ ତିମୋଥି 2:5 କୁହେ, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମୃତ୍ୟୁଜଣ ବା ଜଣେ ମନୁଷ୍ୟ। ପ୍ରିୟସତା, ବାଇବଲ କୁହେ ଯେପରି ପବିତ୍ରକରଣ ଦିନ ଲେବୀୟ ପୁସ୍ତକରେ ଯାହା ଯାହା ଘଟୁଥିଲା ତାହା ଆମେ ପାଉଅଛୁ। ଲେବୀୟ ପୁସ୍ତକ 4:25-26 ଏହିପରି କୁହାଯାଉଛି, ପୁଣି ସେ ସେହି ଛାଗ ମସ୍ତକର ହସ୍ତନିର୍ଭର ଦେଇ ହୋମ ବୋଲି ବୋଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବୋଧ କରିବ, ତାହା ପାପର୍ତ୍ତକ ବଳିଦାନ। ତହୁ ଯାଜକ ଆପଣା ଆଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତକୁ କିଛି ନେଇ ହୋମବେଦୀର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମଦେବୀ ମୂଳରେ ଢାଲିବ। ପ୍ରିୟସତା, ଏହା ଆମ ନ୍ୟାୟ ନିମନ୍ତେ କରାଯାଉଅଛି। ଯୀଶୁଖ୍ରୀଷ୍ଟ ଆମ ନ୍ୟାୟ ନିମନ୍ତେ କୃଷରେ ହତ ହୋଇଥିଲେ, ଯେପରି ରୋମିଓ 4:25 କୁହେ, ସେହି ଯୀଶୁମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ। ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ପାଦିତ ହେଲେ, ଯାହା ମହାଯାଜକ ବା ମହାଯାଜକ ରୂପେ ମହାପବିତ୍ର ସ୍ଥଳରେ ଆମ ପ୍ରଭୁ ପ୍ରବେଶ କରିଛନ୍ତି, ଯେପରିକି ଆମ ପାପ ସବୁ ସେହି ମହାପବିତ୍ର ସ୍ଥାନରେ ନେଇ ଆମ ପାପ କ୍ଷମା କରାଯିବ, ଯେପରିକି Hebrews 9:12 କୁହେ, ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନମୁକ୍ତି ସାଧନ କରିଅଛନ୍ତି। ପ୍ରିୟସତା, ଆମେ ବେଳେ ବେଳେ ଭାବୁ କି ବ୍ୟବସ୍ଥା ସବୁ ପରିବର୍ତ୍ତନ ହୋଇସାରିଛି, ଯୀଶୁଖ୍ରୀଷ୍ଟ ବ୍ୟବସ୍ଥା ସବୁ ପରିବର୍ତ୍ତନ କରିଅଛନ୍ତି ନା, ଯେପରି Hebrews 7:12 କୁହେ, କାରଣ ଯାଜତ୍ୱ ଯଦି ପରିବର୍ତ୍ତିତ ହୁଏ ତେବେ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। ଖ୍ରୀଷ୍ଟ ମଣିଷ ରୂପେ ସେବା କରିବେ ଓ ସ୍ୱର୍ଗୀୟ ମନ୍ଦିରରେ ମଧ୍ୟ ସେହି ସେବା କାର୍ଯ୍ୟ କରିବେ ବୋଲି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ପାଉଅଛୁ। Hebrews 8:1-2 ଆମ୍ଭେମାନେ ଯାହା କହୁଅଛୁ ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କ ଏପରି ଜଣେ ମହାଯାଜକ ଅଛନ୍ତି ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି, ସେ ମହାପବିତ୍ର ସ୍ଥାନର ପୁଣି ଯେଉଁ ଯଥାର୍ଥ ତୁମ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି ସେଥିରେ ସେବକ ଅଟନ୍ତି। ପ୍ରିୟସତା, ଏହା ହେଉଛି ପ୍ରମାଣ। ହେଲେ ପ୍ରଭୁ ଯେଉଁଦି ବଂଶରୁ ଆସିଲେ ବୋଲି ଆମେ କିପରି ବିଶ୍ୱାସ କରିବା? ଯଦି ଆମେ Hebrews 7:13-14 ପଢ଼ିବା, ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଯେଉଁ ଗୋଷ୍ଠୀର କେହି କେବେ ବେଦୀର କର୍ମ କରିନାହାନ୍ତି, କାରଣ ଏହା ସ୍ପଷ୍ଟ ଯେ ଆମ୍ଭମାନଙ୍କ ପ୍ରଭୁ ଯୁଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜତ୍ୱ ସମ୍ବନ୍ଧରେ ମଶା କିଛି କହିନାହାନ୍ତି। ପ୍ରିୟସତା, ଏହା ହେଉଛି ପ୍ରଭୁଙ୍କର ଆଦେଶ, ଯାହା ଆମେ Hebrews 7:15-16-20-21 ପାଉଛୁ ଏହିପରି। ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସ୍ପଷ୍ଟତ୍ୱ ହୁଏ, ମଲ୍କିସେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି, ସେ ଶାରୀରିକ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଛନ୍ତି। ଆଉ ଏହା ଯେ ପ୍ରକାରେ ବିନା ପଥରେ ହେଲା ନାହିଁ, ଯେନୁ ସେମାନେ ନ ସେମାନେ ତ ବିନା ପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, ପ୍ରଭୁ ଶପଥ କରିଅଛନ୍ତି ଆଉ ସେ ଅନୁତାପ କରିବେ ନାହିଁ, ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଯିଏକି ମନୁଷ୍ୟର ସେବା କରିବା ନିମନ୍ତେ ଏହି ପୃଥିବୀକୁ ଆସିଥିଲେ ଆଉ ସେବା କଲେ, ବର୍ତ୍ତମାନ ସେ ସ୍ୱର୍ଗକୁ ଯାଇଛନ୍ତି, ସେ ସ୍ୱର୍ଗରେ ଅଛନ୍ତି, ଆମ ସେବା କାର୍ଯ୍ୟ ଆମ ପରିତ୍ରାଣ ପାଇଁ କାର୍ଯ୍ୟ କରୁଛନ୍ତି। ତାହେଲେ ଚାଲନ୍ତୁ ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ କି ତୁମେ ଆମ ସେବା ପାଇଁ ଏହି ପୃଥିବୀକୁ ଆସିଲେ, ଆମ ସେବା କରି ପରିଶେଷ କୃଷରେ ଆପଣା ଜୀବନ ଦାନ ଦେଲେ, ଯେପରିକି ଏହି ମାନବ ଜାତି ତୁମ ସେହି ରକ୍ତ ଦ୍ୱାରା ପରିତ୍ରାଣ ପାଇପାରିବ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ଆମେ ବିଶ୍ୱାସ କରୁଛୁ କି ଆମ ପାପ ସବୁ ତୁମେ କ୍ଷମା କରିଅଛ, ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର, ଆଉ ସେହି ପବିତ୍ରାତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍, ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।